ଗଣନା ପୁସ୍ତକ ଚବିଶ ପର୍ବ ଅନନ୍ତର ଇସ୍ରାଏଲକୁ ଆଶୀର୍ବାଦ କରିବା ସଦାପ୍ରଭୁଙ୍କ ଦୃଷ୍ଟିରେ ଭଲ। ଏହା ଦେଖି ବିଲିୟମ ପୂର୍ବ ପରି ଗଣକତା ସାଧିବା ପାଇଁ ଗଲା ନାହିଁ, ମାତ୍ର ପ୍ରାନ୍ତର ଆଡ଼େ ଆପଣା ମୁଖ ରଖିଲା। ତୈରେ ବିଲିୟମ ଅନେଇ ଇସ୍ରାଏଲକୁ ଆପଣା ବଂଶାନୁସାରେ ବାସ କରିବାର ଦେଖିଲା, ପୁଣି ପରମେଶ୍ୱରଙ୍କ ଆତ୍ମା ତା ଉପରେ ଅଧିଷ୍ଠାନ କଲେ। ତେବେ ସେ ଆପଣା ପ୍ରସଙ୍ଗ ନେଇ କହିଲା, ବିୟୋଗର ପୁତ୍ର ବିଲିୟମ କହୁଅଛି ଓ ଯାହାର ଚକ୍ଷୁ ପ୍ରସନ୍ନ ହୋଇଅଛି ସେହି ବ୍ୟକ୍ତି କହୁଅଛି ଯେ ପରମେଶ୍ୱରଙ୍କ ବାକ୍ୟ ଶୁଣୁଅଛି, ଯେ ସର୍ବଶକ୍ତିମାନଙ୍କର ଦର୍ଶନ ପାଉଅଛି, ସେ ତଳେ ପଡ଼ି ପ୍ରସନ୍ନ ଚକ୍ଷୁ ହୋଇ କହୁଅଛି, ହେ ଯାକୁବ ତୁମ୍ଭର ତମ୍ବୁ ସବୁ, ହେ ଇସ୍ରାଏଲ ତୁମ୍ଭର ଆବାସ ସବୁ କିପରି ମନୋହର, ତାହା ସବୁ ଉପତ୍ୟକା ତୁଲ୍ୟ ବିସ୍ତାରିତ, ନଦୀ ତୀରସ୍ଥ ଉଦ୍ୟାନ ତୁଲ୍ୟ, ସଦାପ୍ରଭୁଙ୍କ ରୋପିତ ଅଗୁରୁ ବୃକ୍ଷ ସଦୃଶ୍ୟ, ଜଳ ନିକଟସ୍ଥ ଏରସ ବୃକ୍ଷ ସଦୃଶ୍ୟ ଅଟେ, ତାହାର କଳସରୁ ଜଳ ଉଛୁଳିବ, ତାହାର ବୀଜ ଅନେକ ଜଳରେ ପଡ଼ିବ, ପୁଣି ତାହାର ରାଜା ଆଗରଠାରୁ ଉଚ୍ଚୀକୃତ ହେବେ ଓ ତାହାର ରାଜ୍ୟ ଉନ୍ନତ ହେବ। ପରମେଶ୍ୱର ତାହାକୁ ମିଶ୍ରରୁ ବାହାର କରି ଆଣୁଅଛନ୍ତି, ତାହାର ବଳ ଅରଣାର ତୁଲ୍ୟ, ସେ ଆପଣା ବିପକ୍ଷ ଦେଶୀୟମାନଙ୍କୁ ଗ୍ରାସ କରିବ ଓ ସେମାନଙ୍କ ଅସ୍ଥି ସବୁ ଚୂର୍ଣ୍ଣ କରିବ ଓ ଆପଣା ବାଣ ଦ୍ୱାରା ସେମାନଙ୍କୁ ଭେଦ କରିବ। ସେ ନଇଁ ପଡ଼ିଲା, ସେ ସିଂହତୁଲ୍ୟ ଓ ସିଂହୀତୁଲ୍ୟ ଶୟନ କଲା, କିଏ ତାହାକୁ ଉଠାଇବ? ଯେଉଁମାନେ ତୁମକୁ ଆଶୀର୍ବାଦ କରନ୍ତି ସେମାନେ ପ୍ରତ୍ୟେକ ଆଶୀର୍ବାଦ ପ୍ରାପ୍ତ ହେଉନ୍ତୁ, ଯେଉଁମାନେ ତୁମକୁ ସାପ ଦିଅନ୍ତି ସେମାନେ ପ୍ରତ୍ୟେକ ସାପଗ୍ରସ୍ତ ହେଉନ୍ତୁ। ଏଥିରେ ବିଲିୟମ ବିରୁଦ୍ଧରେ ବାଲାକର କ୍ରୋଧ ପ୍ରଜ୍ୱଳିତ ହେଲା, ତୁମ ସେ ଆପଣା ହାତରେ ହାତ ମାରିଲେ। ପୁଣି ବାଲାକ ବିଲିୟମଙ୍କୁ କହିଲେ, ଆମ୍ଭେ ଆପଣା ଶତ୍ରୁମାନଙ୍କୁ ସାପ ଦେବା ପାଇଁ ତୁମ୍ଭକୁ ଡାକିଲୁ, ମାତ୍ର ଦେଖ ତୁମ୍ଭେ ଏହି ତିନିଥର ଯାକ ସେମାନଙ୍କୁ ସର୍ବତ ଭାବେ ଆଶୀର୍ବାଦ କଲ, ଏ ନିମନ୍ତେ ତୁମ୍ଭେ ଏବେ ଆପଣା ସ୍ଥାନକୁ ପଳାଅ, ତୁମ୍ଭକୁ ଅତି ସମ୍ଭ୍ରାତ କରିବାକୁ ଆମ୍ଭର ବିଚାର ଥିଲା, ମାତ୍ର ଦେଖ ସଦାପ୍ରଭୁ ତୁମ୍ଭକୁ ସମ୍ଭ୍ରମ ପାଇବାରୁ ବାରଣ କରିଅଛନ୍ତି। ତହିଁରେ ବିଲିୟମ ବାଲାକକୁ କହିଲା, ମୋ ନିକଟକୁ ତୁମ୍ଭେ ଯେଉଁ ଦୂତମାନଙ୍କୁ ପଠାଇଥିଲ ସେମାନଙ୍କୁ ମୁଁ କ'ଣ କହିନାହିଁ? ଯେବେ ବାଲାକ ସୁନା ରୂପାରେ ପୂର୍ଣ୍ଣ ଆପଣା ଗୃହ ମୋତେ ଦେବ, ତେବେ ମୁଁ ଆପଣା ଇଚ୍ଛାରେ ଭଲ କି ମନ୍ଦ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟର ବାହାରେ ଯାଇ ନ ପାରେ, ଯାହା ସଦାପ୍ରଭୁ କହନ୍ତି ତାହା ହିଁ ମୁଁ କହିବି। ଏବେ ଦେଖ ମୁଁ ଆପଣା ଲୋକମାନଙ୍କ ନିକଟକୁ ଯାଉଅଛି, ଆସ ଏହି ଲୋକମାନେ ଉତ୍ତର କାଳରେ ତୁମ୍ଭ ଲୋକମାନଙ୍କ ପ୍ରତି ଯାହା ଯାହା କରିବେ ତାହା ମୁଁ ତୁମକୁ ଜ୍ଞାତ କରାଇବି। ଏଥିରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, ବିୟୋର ପୁତ୍ର ବିଲିୟମ କହୁଅଛି, ଯାହାର ଚକ୍ଷୁ ପ୍ରସନ୍ନ ହୋଇଅଛି ସେହି ବ୍ୟକ୍ତି କହୁଅଛି ଯେ ପରମେଶ୍ୱରଙ୍କ ବାକ୍ୟ ଶୁଣିଅଛି, ସର୍ବପ୍ରଧାନଙ୍କ ତତ୍ତ୍ୱ ଜାଣୁଅଛି, ଯେ ସର୍ବଶକ୍ତିମାନଙ୍କ ଦର୍ଶନ ପାଉଅଛି, ସେ ତଳେ ପଡ଼ି ଓ ପ୍ରସନ୍ନ ଚକ୍ଷୁ ହୋଇ କହୁଅଛି, ମୁଁ ତାହାକୁ ଦେଖୁଅଛି ମାତ୍ର ସେ ବର୍ତ୍ତମାନ ନୁହନ୍ତି, ମୁଁ ତାହାଙ୍କର ଦର୍ଶନ ପାଉଅଛି ମାତ୍ର ସେ ନିକଟବର୍ତ୍ତୀ ନୁହନ୍ତି। ଯାକୁବଠାରୁ ଏକ ତାରା ଉଦିତ ହେବ ଓ ଇସ୍ରାଏଲଠାରୁ ଏକ ରାଜଦଣ୍ଡ ଉତ୍ଥିତ ହେବ, ତାହା ମୟାବର ପାର୍ଶ୍ୱ ଭେଦ କରିବ ଓ କଳହର ସମସ୍ତ ସନ୍ତାନକୁ ଚୂର୍ଣ୍ଣ କରିବ। ପୁଣି ଇଦୋମ ଏକ ଅଧିକାର ହେବ, ଯେଉଁମାନେ ତାହାର ଶତ୍ରୁ ଥିଲେ ଏପରି ସେଇର ମଧ୍ୟ ଏକ ଅଧିକାର ହେବ, ମାତ୍ର ଇସ୍ରାଏଲ ବୀରର କର୍ମ କରିବ। ପୁଣି ଯାକୁବଠାରୁ ଉତ୍ପନ୍ନ ଏକ ଜଣ କର୍ତ୍ତୃତ୍ୱ କରିବେ, ଅବଶିଷ୍ଟ ଲୋକମାନଙ୍କୁ ନଗରରୁ ବିନଷ୍ଟ କରିବେ। ଏ ଉତ୍ତାରେ ଅମାଲେକ ପ୍ରତି ଦୃଷ୍ଟି କରି ଆପଣା ପ୍ରସଙ୍ଗ ନେଇ କହିଲା, ଅମାଲେକ ନାନାଦେଶୀୟମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲା, ମାତ୍ର ତାହାର ଶେଷ ଅବସ୍ଥା ବିନାଶରେ ଉପସ୍ଥିତ ହେବ। ତେଣୁ ସେ କେନିୟମାନଙ୍କ ପ୍ରତି ଦୃଷ୍ଟି କରି ଆପଣା ପ୍ରସଙ୍ଗ ନେଇ କହିଲା, ତୁମ୍ଭର ନିବାସ ସ୍ଥାନ ଅତି ଦୃଢ଼ ଓ ତୁମ୍ଭର ବସା ଶୈଳ ଉପରେ ସ୍ଥାପିତ, ତଥାପି କେନିୟ କ୍ଷୟପ୍ରାପ୍ତ ହେବ, ଶେଷରେ ଅସୁର ତୁମକୁ ବନ୍ଦୀ କରି ନେଇଯିବ। ଏ ଉତ୍ତାରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, ହାୟ ହାୟ, ଯେତେବେଳେ ପରମେଶ୍ୱର ଏହା କରିବେ ସେତେବେଳେ କିଏ ବଞ୍ଚିବ? ମାତ୍ର କୀର୍ତ୍ତିମ ତୀରରୁ ଜାହାଜମାନ ଆସିବ ଓ ସେମାନେ ଅସୁରକୁ ଦୁଃଖ ଦେବେ ଆଉ ଏରବକୁ ଦୁଃଖ ଦେବେ, ପୁଣି ସେ ମଧ୍ୟ ବିନାଶରେ ଉପସ୍ଥିତ ହେବ। ଏ ଉତ୍ତାରେ ବିଲିୟମ ଉଠି ସ୍ୱସ୍ଥାନକୁ ପ୍ରସ୍ଥାନ କଲା ଓ ବାଲାକ ମଧ୍ୟ ଆପଣା ପଥରେ ଚାଲିଗଲେ।